ଓମ୍ ଶାନ୍ତି। 2/9/2026 ଆଜିର ସାକାର ମହାବାକ୍ୟ। ବାବା କହୁଛନ୍ତି, ମିଠେ ବଚ୍ଚେ, ବାବା ଆସିଛନ୍ତି ତୁମକୁ ଏଭଳି ଶ୍ରେଷ୍ଠ କର୍ମ ଶିଖାଇବା ପାଇଁ ଯାହାଦ୍ୱାରା ତୁମେ 21 ଜନ୍ମର ବାଦଶାହୀ ଅଥବା ରାଜତ୍ୱର ସମ୍ପତ୍ତି ନେଇପାରିବ, ଅଟଳ ଅଖଣ୍ଡ ରାଜ୍ୟର ମାଲିକ ହୋଇପାରିବ। ପ୍ରଶ୍ନ। ଗୃହସ୍ଥୀ ଏବଂ ସନ୍ନ୍ୟାସୀମାନଙ୍କ ମଧ୍ୟରେ କେଉଁ ଏକ ସିଦ୍ଧାନ୍ତରେ ବହୁତ ବଡ଼ ଅନ୍ତର ରହିଛି? ଉତ୍ତର। ଗୃହସ୍ଥୀମାନଙ୍କର ସିଦ୍ଧାନ୍ତ ହେଲା ଯେ ଭଗବାନ ନିଶ୍ଚୟ କୌଣସି ନା କୌଣସି ରୂପରେ ଆସିବେ, ଏବଂ ସନ୍ନ୍ୟାସୀମାନଙ୍କର ସିଦ୍ଧାନ୍ତ ହେଉଛି ଯେ ବ୍ରହ୍ମକୁ ସ୍ମରଣ କରି କରି ବ୍ରହ୍ମରେ ଲୀନ ହୋଇଯିବୁ। ଏବେ ବାବା ବୁଝାଉଛନ୍ତି ଯେ ବ୍ରହ୍ମରେ କେହି ଲୀନ ହୁଅନ୍ତି ନାହିଁ, ଆତ୍ମା ତ ଅମର ଅଟେ, ସିଏ ଲୀନ କିପରି ହେବ? ଭଗବାନ ଯଦି ଆସିବେ ତେବେ ସିଏ ଶିକ୍ଷକ ହୋଇ ଶିକ୍ଷା ଦେବେ, ପ୍ରେରଣାରେ ତ ଜ୍ଞାନ ଦେବେ ନାହିଁ ନା। ଗୀତ। ତୁମ୍ହେ ପାକେ ହମ୍ନେ ଯାହା ପାଲିଆ, ଯାହା ତୋ ଯାହା କ୍ୟା ଧରତୀ ଆସମାନ ସବ କୁଛ ପାଲିଆ। ଓମ୍ ଶାନ୍ତି। ମିଠା ମିଠା ରୁହାନି ସନ୍ତାନ ମାନେ ଗୀତ ଶୁଣିଲେ, କେବଳ ରୁହାନି ପିତା ରୁହାନି ପିଲାମାନେ ହିଁ ବାବା କହିଥାନ୍ତି। ପିଲାମାନେ ଜାଣିଛନ୍ତି ଏହି ଅନାଦି ଅବିନାଶୀ ପିତା ହିଁ ଅବିନାଶୀ ସୁଖ ଦେଲାବାଲା, ଅର୍ଥାତ୍ ସିଏ ସମସ୍ତଙ୍କର ପିତା। ତାଙ୍କୁ ସବୁ ବେହଦ୍ର ସନ୍ତାନମାନେ ଅର୍ଥାତ୍ ଆତ୍ମାମାନେ ସ୍ମରଣ କରୁଛନ୍ତି, କୌଣସି ନା କୌଣସି ପ୍ରକାରରେ ସ୍ମରଣ କରୁଛନ୍ତି, କିନ୍ତୁ ସେମାନଙ୍କୁ ଜଣାନାହିଁ ଯେ ଆମକୁ ସେହି ପରମ ପିତା ପରମାତ୍ମାଙ୍କ ଠାରୁ ରାଜ୍ୟ ଅଧିକାର ନେବାର ଅଛି। ତୁମେମାନେ ଜାଣିଛ ବାବା ଆମକୁ ଯେଉଁ ସତ୍ୟଯୁଗୀ ବିଶ୍ୱର ବାଦଶାହୀ ଦେଉଛନ୍ତି ତାହା ଅଟଳ ଅଖଣ୍ଡ ସ୍ଥିର ଅଟେ। ଆମର ସେହି ରାଜତ୍ୱ 21 ଜନ୍ମ ପର୍ଯ୍ୟନ୍ତ କାୟମ ରହିବ, ସାରା ବିଶ୍ୱ ଉପରେ ଆମର ରାଜତ୍ୱ ଚାଲିବ, ଯାହାକୁ କେହି ଛଡ଼େଇ ନେଇ ପାରିବେ ନାହିଁ କି ଲୁଟି ନେଇ ପାରିବେ ନାହିଁ। ଆମର ରାଜତ୍ୱ ସେଠାରେ ସ୍ଥିର ରହିବ, କାରଣ ସେଠାରେ ଗୋଟିଏ ହିଁ ଧର୍ମ ରହିବ, ଦ୍ୱୈତ ଧର୍ମ ନଥିବ, ତାହା ହେଉଛି ଅଦ୍ୱୈତ ରାଜ୍ୟ। ପିଲାମାନେ ଯେତେବେଳେ ଗୀତ ଶୁଣୁଛନ୍ତି ତେବେ ନିଜର ରାଜତ୍ୱ କରିବାର ଉଲ୍ଲାସ ଅନୁଭବ ହେବା ଉଚିତ। ଏହିଭଳି ଗୀତ ସବୁ ଘରେ ଘରେ ରଖିବା ଉଚିତ, ଯେଉଁଥିରୁ ସ୍ମୃତି ତୁରନ୍ତ ଆସୁଥିବ। ବାବାଙ୍କ ସ୍ମୃତିରେ ତଲ୍ଲୀନ ହୋଇ ରହିବାର ଗୀତ ପାଖରେ ରଖିବା ଉଚିତ। ତୁମର ସବୁକିଛି ଗୁପ୍ତ। ବିଶିଷ୍ଟ ବ୍ୟକ୍ତିମାନଙ୍କର ତ ବହୁତ ଆଡ଼ମ୍ବର ଥାଏ, ତୁମର କୌଣସି ଆଡ଼ମ୍ବର ନାହିଁ। ତୁମେ ଦେଖୁଛ ଯାହାଙ୍କ ଶରୀରରେ ବାବା ପ୍ରବେଶ କରିଛନ୍ତି ତାଙ୍କର ମଧ୍ୟ କୌଣସି ଆଡ଼ମ୍ବରର ଚିହ୍ନ ନାହିଁ, ବସ୍ତ୍ର ଆଦି ସବୁ କିଛି ସାଧାରଣ। ତୁମେ ବୁଦ୍ଧି ଦ୍ୱାରା ଜାଣୁଛ ଯେ ବାବା ହିଁ ୟାଙ୍କ ଭିତରେ ଆମକୁ ରାଜ୍ୟ ଭାଗ୍ୟ ଦେବା ପାଇଁ ପ୍ରବେଶ କରିଛନ୍ତି। ଏ କଥା ମଧ୍ୟ ପିଲାମାନେ ଜାଣିଛନ୍ତି ଯେ ସାରା ସୃଷ୍ଟିରେ ବର୍ତ୍ତମାନ ଯିଏ ବି ମନୁଷ୍ୟ ମାତ୍ର ଅଟନ୍ତି, ସମସ୍ତେ ଦେହ ଅଭିମାନରେ ଆସି ଅନ୍ୟାୟ ଅନୀତି କର୍ମ କରୁଛନ୍ତି, ସେଥିପାଇଁ ସେମାନଙ୍କୁ ନିର୍ବୋଧ କୁହାଯାଉଛି, ସମସ୍ତଙ୍କ ବୁଦ୍ଧିରେ ତାଲା ପଡ଼ିଯାଇଛି। ତୁମେମାନେ କେତେ ବୁଦ୍ଧିବାନ, ବିଶ୍ୱର ମାଲିକ ଥିଲ, ଏବେ ମାୟା ଏକଦମ ବୁଦ୍ଧିହୀନ କରିଦେଇଛି, ଯାହାକି କୌଣସି କାମକୁ ଯୋଗ୍ୟ ନୁହଁ। ବାବାଙ୍କ ପାଖକୁ ଯିବା ପାଇଁ ଯଜ୍ଞ ତପ ଇତ୍ୟାଦି ବହୁତ କରୁଛନ୍ତି, କିନ୍ତୁ କିଛି ହେଲେ ମିଳୁନାହିଁ, ତୁଚ୍ଛାଟାରେ ଏଣେ ତେଣେ ଧକ୍କା ଖାଇବାରେ ଲାଗିଛନ୍ତି, ପରମାତ୍ମାଙ୍କୁ କେହି ଜାଣିନାହାନ୍ତି, ସର୍ବବ୍ୟାପୀ କହିଦେଉଛନ୍ତି। ଏହା ମଧ୍ୟ କେତେ ଭୁଲ ହୋଇଯାଉଛି, ପିତା ଶବ୍ଦ ବୁଦ୍ଧିକୁ ଆସୁନାହିଁ, ଯଦିଓ କେହି କେହି କହୁଛନ୍ତି ମଧ୍ୟ ତାହା କେବଳ ଶବ୍ଦ ଉଚ୍ଚାରଣ କରୁଛନ୍ତି। ଯଦି ପରମପିତା ପରମାତ୍ମା ବୋଲି ଭାବିବେ ତେବେ ବୁଦ୍ଧି ଏକଦମ ଚମକି ଉଠିବ। ବାବା ସ୍ୱର୍ଗର ସମ୍ପତ୍ତି ଦେଉଛନ୍ତି, ସିଏ ହେଲେ ସ୍ୱର୍ଗୀୟ ଈଶ୍ୱରୀୟ ପିତା, ତେବେ ଆମେ କଲିଯୁଗୀ ନକରେ କାହିଁକି ପଡ଼ିଛୁ? ଏବେ ଆମେ ମୁକ୍ତି ଜୀବନ ମୁକ୍ତି କିପରି ପାଇପାରିବା ଏ କଥା କାହା ବୁଦ୍ଧିରେ ଆସୁନାହିଁ। ଏବେ ତୁମକୁ ଜ୍ଞାନ ମିଳିଛି। ବାବା ଆମକୁ ଏହି କଥା ସ୍ମରଣ କରାଇ ଦେଇଛନ୍ତି ଯେ ଯେତେବେଳେ ନୂଆ ଦୁନିଆ ନୂଆ ଭାରତ ଥିଲା ସେତେବେଳେ ଆମର ରାଜ୍ୟ ଥିଲା, ଗୋଟିଏ ମତ ଗୋଟିଏ ଭାଷା, ଜଣେ ହିଁ ମହାରାଜା ମହାରାଣୀ ଥିଲେ। ସତ୍ୟ ଯୁଗରେ ମହାରାଜା ମହାରାଣୀ, ତ୍ରେତାରେ ରାଜା ରାଣୀ କୁହାଯାଏ। ପୁଣି ଦ୍ୱାପର ଯୁଗ ଠାରୁ ବାମ ମାର୍ଗ ଅର୍ଥାତ୍ ବିଶେଷ ବିକାରୀ ମାର୍ଗ ଆରମ୍ଭ ହେବା ପରେ ପ୍ରତ୍ୟେକଙ୍କର କର୍ମ ଉପରେ ସବୁ ନିର୍ଭର କରିଥାଏ। କର୍ମ ଅନୁସାରେ ଗୋଟିଏ ଶରୀର ଛାଡ଼ି ଆଉ ଗୋଟିଏ ନେଇଥାନ୍ତି। ଏବେ ବାବା କହୁଛନ୍ତି, ମୁଁ ତୁମକୁ ଏଭଳି କର୍ମ ଶିଖାଉଛି ଯାହାଦ୍ୱାରା ଏକୋଇଶ ଜନ୍ମ ରାଜ୍ୟ ପଦ ହିଁ ପାଉଥିବ। ଯଦିଓ ସେଠାରେ ଲୌକିକ ଦେହଧାରୀ ପିତା ବି ମିଳିପାରିବେ, କିନ୍ତୁ ସେଠାରେ ଏହି ଜ୍ଞାନ ନଥାଏ ଯେ ଏହି ରାଜତ୍ୱର ସମ୍ପତ୍ତି ଅନାଦି ଅବିନାଶୀ ପିତା ଶିବବାବାଙ୍କ ଦ୍ୱାରା ମିଳିଛି। ପୁଣି ଦ୍ୱାପର ଯୁଗଠାରୁ ରାବଣ ରାଜ୍ୟ ଆରମ୍ଭ ହେବା ପରେ ବିକାରୀ ସମ୍ବନ୍ଧ ହୋଇଯାଏ, ତାପରେ ଯେପରି କର୍ମ ସେହିପରି ଫଳ ମିଳିଥାଏ। ଦେବତାମାନେ ବାମ ମାର୍ଗରେ ଚାଲିଯାଆନ୍ତି, ପୁଣି ସତ୍ୟ ଯୁଗର ସବୁକିଛି ସମାପ୍ତ ହୋଇଯାଏ, ତାପରେ କର୍ମ ଅନୁସାରେ ଜନ୍ମ ନେଇଥାନ୍ତି। ଭାରତରେ ପୂଜ୍ୟ ରାଜାମାନେ ଥିଲେ ଏବଂ ପୂଜାରୀ ରାଜାମାନେ ମଧ୍ୟ ଥିଲେ। ସତ୍ୟ ଯୁଗରେ ରାଜାରାଣୀ ଏବଂ ପ୍ରଜା ସମସ୍ତେ ପୂଜ୍ୟ ଅଟନ୍ତି। ପୁଣି ଯେତେବେଳେ ଦ୍ୱାପର ଯୁଗରେ ଭକ୍ତି ଆରମ୍ଭ ହୁଏ ସେତେବେଳେ ଯଥା ରାଜାରାଣୀ ତଥା ପ୍ରଜା ସମସ୍ତେ ପୂଜାରୀ ହୋଇଯାଆନ୍ତି। ମହାନ ରାଜାମାନେ ଯେଉଁମାନେ ସୂର୍ଯ୍ୟବଂଶୀ ଥିଲେ ସେହିମାନେ ହିଁ ପୂଜାରୀ ହୋଇଯାଆନ୍ତି ଏବଂ ବୈଶ୍ୟବଂଶୀ ହୋଇଯାଆନ୍ତି। ଏବେ ତୁମେ ନିର୍ବିକାରୀ ହେଉଛ, ତାର ପ୍ରାରବ୍ଧ ପୁଣି ଏକୋଇଶ ଜନ୍ମ ପର୍ଯ୍ୟନ୍ତ ଚାଲିବ, ତାପରେ ଭକ୍ତି ମାର୍ଗ ଆରମ୍ଭ ହେବ। ଯେଉଁମାନେ ପୂଜ୍ୟ ଦେବୀ ଦେବତା ହୋଇଥିଲେ ସେମାନଙ୍କର ମନ୍ଦିର ତିଆରି କରି ସେମାନଙ୍କୁ ପୂଜା କରିଥାନ୍ତି, ଏପରି କେବଳ ଭାରତରେ ହିଁ ହୋଇଥାଏ। ଏହି ଚଉରାଶି ଜନ୍ମର କାହାଣୀ ଯାହାକୁ ବାବା ବୁଝାଉଛନ୍ତି, ଏହା ମଧ୍ୟ ଭାରତବାସୀମାନଙ୍କ ପାଇଁ ଉଦ୍ଦିଷ୍ଟ। ଅନ୍ୟ ଧର୍ମ ଅବଲମ୍ବୀମାନେ ତାପରେ ଆସୁଛନ୍ତି ଏବଂ ସଂଖ୍ୟା ବୃଦ୍ଧି ହୋଇ ହୋଇ ଅନେକ ଅନେକ ହୋଇଯାଉଛନ୍ତି। ଦେବୀ ଦେବତାମାନଙ୍କର ତ ଭିନ୍ନ ଭିନ୍ନ ପ୍ରକାରର ପ୍ରଥା ପରମ୍ପରା ଥିଲା। ବାବା କୌଣସି ଭାରତର ଗୁରୁମାନଙ୍କର ନୁହେଁ। ଆଧାକଳ୍ପ ପରେ ରାବଣ ରାଜ୍ୟ ଆରମ୍ଭ ହେବା ଯୋଗୁଁ ସାରା ପ୍ରଥା ପରମ୍ପରା ହିଁ ମିଳିଛି, ପରମ୍ପରା ହିଁ ବଦଳି ଯାଇଥାଏ ଏବଂ ସେମାନେ ପୂଜ୍ୟରୁ ପୂଜାରୀ ହୋଇଯାଇଥାନ୍ତି। ପୂଜା ମଧ୍ୟ ପ୍ରଥମେ ଅବ୍ୟଭିଚାରୀ ଏକମାତ୍ର ଶିବଙ୍କର ଭକ୍ତି କରିଥାନ୍ତି, ପ୍ରଥମେ ତାଙ୍କର ଅର୍ଥାତ୍ ଶିବ ମନ୍ଦିର ତିଆରି କରିଥାନ୍ତି, ତାପରେ ଲକ୍ଷ୍ମୀନାରାୟଣଙ୍କର ମନ୍ଦିର ତିଆରି କରନ୍ତି। ଜଣେ ଯଦି ଲକ୍ଷ୍ମୀନାରାୟଣଙ୍କର ମନ୍ଦିର ତିଆରି କଲା ତେବେ ଅନ୍ୟମାନେ ମଧ୍ୟ ତିଆରି କରିବେ, ତାପରେ ରାମ ସୀତାଙ୍କର ମନ୍ଦିର ମଧ୍ୟ ତିଆରି କରିଥାନ୍ତି। ପୁଣି କଳିଯୁଗରେ ଦେଖ କିପରି ହନୁମାନ ଗଣେଶ ଚଣ୍ଡିକା ଦେବୀ ଇତ୍ୟାଦି ଅନେକ ଦେବୀମାନଙ୍କର ଚିତ୍ର ତଥା ମୂର୍ତ୍ତି ତିଆରି କରି ଚାଲିଛନ୍ତି। ଭକ୍ତି ମାର୍ଗ ପାଇଁ ସାମଗ୍ରୀ ମଧ୍ୟ ଦରକାର ନା? ଯେପରି ବୀଜ କେଡ଼େ ଛୋଟ କିନ୍ତୁ ସେଥିରୁ ବାହାରୁଥିବା ବୃକ୍ଷ କେତେ ବଡ଼ ହୋଇଯାଇଥାଏ, ସେହିପରି ଭକ୍ତିର ବିସ୍ତାର ହୋଇଯାଇଥାଏ। ଅନେକ ଶାସ୍ତ୍ର ରଚନା କରାଯାଏ। ବାବା ଏବେ ପିଲାମାନଙ୍କୁ କହୁଛନ୍ତି, ଭକ୍ତି ମାର୍ଗର ଏସବୁ ସାମଗ୍ରୀ ଏବେ ବିନାଶ ହୋଇଯିବ, ଏବେ ମୋତେ ମନେ ପକାଅ। ଭକ୍ତିର ପ୍ରଭାବ ମଧ୍ୟ ବହୁତ ରହିଛି ନା, କେତେ ମନମୁଗ୍ଧକର ଅଟେ। ନାଚ ତମାସା ଗୀତ ଗାୟନ କୀର୍ତ୍ତନ ପ୍ରଭୃତିରେ କେତେ ପ୍ରକାର ଖର୍ଚ୍ଚ କରୁଛନ୍ତି। ବାବା ଏବେ କହୁଛନ୍ତି, ମୋତେ ଏବଂ ମୋର ସମ୍ପତ୍ତିକୁ ମନେ ପକାଅ। ଆଦି ସନାତନ ଧର୍ମକୁ ମନେ ପକାଅ। ଅନେକ ପ୍ରକାରର ଭକ୍ତି ତୁମେ ଜନ୍ମ ଜନ୍ମାନ୍ତର କରି ଆସିଛ। ଗୃହସ୍ଥ ଧର୍ମବାଲା ହିଁ ଭକ୍ତି ଆରମ୍ଭ କରାଇଥାଏ, ସନ୍ନ୍ୟାସୀମାନଙ୍କୁ ତ ଭକ୍ତି କରିବାର ନାହିଁ। ଯଜ୍ଞ ତପ ଦାନ ପୁଣ୍ୟ ତୀର୍ଥ ଭ୍ରମଣ ଆଦି ସବୁକିଛି ଗୃହସ୍ଥୀମାନଙ୍କର ନୁହେଁ, ସେମାନେ ହେଲେ ନିବୃତ୍ତି ମାର୍ଗର। ସେମାନଙ୍କର ନିୟମ ହେଲା ଘର ଦ୍ୱାର ଛାଡ଼ି ଜଙ୍ଗଲରେ ଯାଇ ରହିବା ଏବଂ ବ୍ରହ୍ମ ତତ୍ତ୍ୱକୁ ସ୍ମରଣ କରିବା। ସେମାନେ ହେଲେ ତତ୍ତ୍ୱଜ୍ଞାନୀ, ବ୍ରହ୍ମଜ୍ଞାନୀ। ତତ୍ତ୍ୱ ଅଥବା ବ୍ରହ୍ମାଙ୍କୁ ହିଁ ଈଶ୍ୱର କହିଦେଉଛନ୍ତି। ଯେପରି ଭାରତବାସୀ ମୂଳତଃ ଦେବୀ ଦେବତା ଧର୍ମରେ ଅଟନ୍ତି, କିନ୍ତୁ ହିନ୍ଦୁ ସ୍ଥାନରେ ରହିଥିବା କାରଣରୁ ନିଜର ଧର୍ମକୁ ହିନ୍ଦୁ ବୋଲି ଭାବି ଦେଇଛନ୍ତି, ସେହିଭଳି ସନ୍ନ୍ୟାସୀମାନେ ମଧ୍ୟ ଅନ୍ୟମାନଙ୍କ ରହିବା ସ୍ଥାନ ବ୍ରହ୍ମ ମହତତ୍ତ୍ୱକୁ ପରମାତ୍ମା ଭାବି ନେଇଛନ୍ତି, ବ୍ରହ୍ମ ଅଥବା ତତ୍ତ୍ୱକୁ ହିଁ ମନେ ପକାଉଛନ୍ତି। ବାସ୍ତବରେ ସନ୍ନ୍ୟାସୀମାନେ ଯେତେବେଳେ ସତ୍ୱପ୍ରଧାନ ଥିଲେ ସେତେବେଳେ ଜଙ୍ଗଲରେ ଯାଇ ଶାନ୍ତିରେ ରହୁଥିଲେ। ଏମିତି ନୁହେଁ କି ସେମାନଙ୍କୁ ବ୍ରହ୍ମରେ ଯାଇ ଲୀନ ହୋଇଯିବାର ଅଛି। ବାବା କହୁଛନ୍ତି ଏହା ସମସ୍ତଙ୍କର ମିଥ୍ୟା ଜ୍ଞାନ। ଲୀନ ହେଉଛି ଏକ ପରମ ପିତା ପରମାତ୍ମା। ଆତ୍ମା ତ ଅବିନାଶୀ ଅଟେ, ସିଏ କିପରି ଲୀନ ହୋଇପାରିବ? ଭକ୍ତି ମାର୍ଗରେ କେତେ ପରିଶ୍ରମ କରୁଛନ୍ତି, କିନ୍ତୁ ପୁଣି କହୁଛନ୍ତି ଭଗବାନ କୌଣସି ନା କୌଣସି ରୂପରେ କେବେ ଆସି ଆମକୁ ପ୍ରାପ୍ତ ହେବେ। ତେବେ କେଉଁ କଥା ସତ୍ୟ? ସେମାନେ କହୁଛନ୍ତି ବ୍ରହ୍ମ ସହିତ ଯୋଗ ଲଗାଇ ବ୍ରହ୍ମରେ ଲୀନ ହୋଇଯିବୁ। ଗୃହସ୍ଥୀମାନେ କହୁଛନ୍ତି ଯେ ଭଗବାନ କୌଣସି ନା କୌଣସି ରୂପରେ ଆସିବେ, ପତିତ ଆତ୍ମାଙ୍କୁ ପାବନ କରିବେ। ଏମିତି ନୁହେଁ ଯେ ଉପରେ ରହି ପ୍ରେରଣା ଦ୍ୱାରା ହିଁ ଶିଖାଇବେ। ଶିକ୍ଷକ ଘରେ ବସି ପ୍ରେରଣା ଦେବେ କି? ପ୍ରେରଣା ଶବ୍ଦ ହିଁ ନାହିଁ, ପ୍ରେରଣା ଦ୍ୱାରା କୌଣସି କାର୍ଯ୍ୟ ହୁଏ ନାହିଁ। ଯଦିଓ ଶଙ୍କରଙ୍କର ପ୍ରେରଣାରେ ବିନାଶ ହୁଏ ବୋଲି କଥିତ ଅଛି, କିନ୍ତୁ ଏହା ଡ୍ରାମାର ନିର୍ଦ୍ଧାର୍ଯ୍ୟ ଅଟେ। ସମସ୍ତଙ୍କୁ ଏହି ମୁସଲ ବା ମିସାଇଲ ଆଦି ତିଆରି କରିବାର ଅଛି। 2 ପ୍ରେରଣାର କିଛି ନୂଆ ହିଁ କଥା ନାହିଁ। ମନୁଷ୍ୟ ତ କହିଦେଉଛନ୍ତି ଯେ ଭଗବାନଙ୍କର ପ୍ରେରଣାରେ ସବୁ କିଛି ହେଉଛି, ବା କହୁଛନ୍ତି ଯେ ଶଙ୍କରଙ୍କର ଆଖି ଖୋଲିବା ଦ୍ୱାରା ପ୍ରଳୟ ହୋଇଗଲା। ଏସବୁ ହେଲା କାହାଣୀ ଯାହାର ଅର୍ଥ କିଛି ବି ବୁଝୁନାହାନ୍ତି। କୌଣସି ମନ୍ଦିରକୁ ଗଲେ କହିବେ ଅଚ୍ୟୁତମ୍ କେଶବମ୍, ଅର୍ଥ କିଛି ବି ହେଲେ ବୁଝିନାହାନ୍ତି। କେହି କେହି ଜଣେ ଜଣେ ବୁଝିଥିବେ, କେହି କେହି ନିଜ ନିଜର ପୂର୍ବଜ ଆତ୍ମାମାନଙ୍କୁ ରକ୍ଷା ସୂତ୍ର ବାନ୍ଧି ଧର୍ମସ୍ଥାପକଙ୍କୁ ଗୁରୁ କହିଦେଉଛନ୍ତି। ବାସ୍ତବରେ ସେମାନଙ୍କୁ ଗୁରୁ କହିବା ଭୁଲ। ଯୀଶୁଖ୍ରୀଷ୍ଟ କଣ ଗୁରୁ ଅଟନ୍ତି କି? ସିଏ ତ କେବଳ ଧର୍ମ ସ୍ଥାପନ କରୁଛନ୍ତି। ଗୁରୁ ତାଙ୍କୁ କୁହାଯିବ ଯିଏ ସଦ୍ଗତି କରିପାରିବେ। ସେମାନେ ତ ଧର୍ମ ସ୍ଥାପକ କହିବା ପାଇଁ ଆସୁଛନ୍ତି, ତାଙ୍କ ପଛେ ପଛେ ତାଙ୍କର ବଂଶାବଳୀ ଅର୍ଥାତ୍ ସେହି ଧର୍ମର ଆତ୍ମାମାନେ ଆସିଥାନ୍ତି। ସେମାନେ ତ କାହାର ସଦ୍ଗତି କରନ୍ତି ନାହିଁ, ତେବେ ତାଙ୍କୁ ଗୁରୁ କିପରି କହିବା? ଗୁରୁଙ୍କର ତ ଜଣେ ମାତ୍ର ହିଁ ଅଟନ୍ତି, ଯାହାଙ୍କୁ ସମସ୍ତଙ୍କର ସତ୍ୟକୁ ଜାଣି ସମସ୍ତଙ୍କର ସଦ୍ଗତି ଦାତା କୁହାଯାଏ। ଭଗବାନ ପିତା ହିଁ ଆସି ସମସ୍ତଙ୍କର ସଦ୍ଗତି କରିଥାନ୍ତି, ମୁକ୍ତି ଜୀବନ ମୁକ୍ତି ଦେଇଥାନ୍ତି। ତାଙ୍କ ସ୍ମୃତି ବିନା କେହି ରହିପାରିବେ ନାହିଁ। ମନୁଷ୍ୟ ହେ ଭଗବାନ ହେ ଈଶ୍ୱର କହି ଏକମାତ୍ର ବାବାଙ୍କୁ ହିଁ ସ୍ମରଣ କରିଥାନ୍ତି, କାହିଁକି? ସିଏ ହେଲେ ସମସ୍ତଙ୍କର ସଦ୍ଗତି ଦାତା। ବାବା ବୁଝାଉଛନ୍ତି ଏମାନେ ସମସ୍ତେ ମୋର ରଚନା ଅଟନ୍ତି, ରଚୟିତା ପିତା ମୁଁ ହିଁ ଅଟେ। ସେମାନଙ୍କୁ ସୁଖ ଦେଲାବାଲା, ସମ୍ପତ୍ତି ଦେଲାବାଲା ଏକମାତ୍ର ବାବା ହିଁ ଅଟନ୍ତି। ଭାଇ ଭାଇଙ୍କୁ ସମ୍ପତ୍ତି ଦେଇପାରିବେ ନାହିଁ, ସମ୍ପତ୍ତି ସର୍ବଦା ପିତାଙ୍କ ଠାରୁ ହିଁ ମିଳିଥାଏ। ମୁଁ ସମସ୍ତ ବିଶ୍ୱର ସନ୍ତାନ ମାନଙ୍କୁ ଅବିନାଶୀ ସମ୍ପତ୍ତି ଦେଉଛି, ସେଥିପାଇଁ ହିଁ ମୋତେ ମନେ ପକାଉଛନ୍ତି ଏବଂ କହୁଛନ୍ତି ହେ ପରମାତ୍ମା କ୍ଷମା କର। ଟିକିଏ ହେଲେ ବି କିଛି ହେଲେ ବି ବୁଝୁନାହାନ୍ତି। ବାବା କହୁଛନ୍ତି ମୁଁ ଏମାନଙ୍କର ଡାକରା ଦ୍ୱାରା ଆସି ନାହିଁ, ଏହା ତ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଅଛି। ଡ୍ରାମାରେ ମୋର ଆସିବାର ଅଭିନୟ ମଧ୍ୟ ନିର୍ଦ୍ଧାର୍ଯ୍ୟ ଅଛି। ଅନେକ ଧର୍ମର ବିନାଶ, ଗୋଟିଏ ଧର୍ମର ସ୍ଥାପନା ବା କଳିଯୁଗର ବିନାଶ, ସତ୍ୟଯୁଗର ସ୍ଥାପନା କରିବାକୁ ପଡ଼ିଥାଏ। ମୁଁ ନିଜ ସମୟ ଅନୁସାରେ ସ୍ୱୟଂ ଆସିଥାଏ ଏହି ଭକ୍ତି ମାର୍ଗ ମଧ୍ୟ ଡ୍ରାମାରେ ପାର୍ଟ ରହିଛି। ବର୍ତ୍ତମାନ ଯିଏ ଯେବେ ବି ଭକ୍ତି ମାର୍ଗର ଅଭିନୟ ଶେଷ ହେବାକୁ ଯାଉଛି ତେବେ ଯାଇ ମୁଁ ଆସୁଛି। କଳ୍ପ ପୂର୍ବରୁ ମଧ୍ୟ ବାବା ଆପଣ ବ୍ରହ୍ମାଙ୍କ ଶରୀରରେ ଆସିଥିଲେ, ଏହି ଜ୍ଞାନ ଏବେ ତୁମକୁ ମିଳୁଛି, ଆଉ କେବେ ମିଳିବ ନାହିଁ, ଏହା ହେଉଛି ମୂଲ୍ୟବାନ। ଏହା ହେଲା ଜ୍ଞାନ, ତାହା ହେଲା ଭକ୍ତି। ଜ୍ଞାନର ପ୍ରାରବ୍ଧ ହେଲା ଉନ୍ନତି କଳା। କୁହାଯାଏ ଗୋଟିଏ ସେକେଣ୍ଡରେ ଜୀବନ୍ମୁକ୍ତି, ରାୟଜନକ ଗୋଟିଏ ସେକେଣ୍ଡ ଜୀବନ୍ମୁକ୍ତି ପାଇଥିଲେ। ତେବେ କ'ଣ କେବଳ ଏକମାତ୍ର ରାଜା ଜନକ ହିଁ ଜୀବନ ମୁକ୍ତି ପ୍ରାପ୍ତ କରିଥିବେ? ଜୀବନ ମୁକ୍ତି ତ ସମସ୍ତଙ୍କୁ ପ୍ରାପ୍ତ ହେଉଛି ନା, ସାରା ବିଶ୍ୱ ପ୍ରାପ୍ତ କରୁଛି। ସଦ୍ଗତି ବା ଜୀବନ ମୁକ୍ତି ଗୋଟିଏ କଥା, ଜୀବନ ମୁକ୍ତି ଅର୍ଥାତ୍ ଜୀବନକୁ ମୁକ୍ତ କରିଥାନ୍ତି ଏହି ରାବଣ ରାଜ୍ୟରୁ। ବାବା ଜାଣିଛନ୍ତି ପିଲାମାନଙ୍କର କେତେ ଦୁର୍ଗତି ହୋଇଯାଇଛି, ସମ୍ପୂର୍ଣ୍ଣ ଦୁଃଖୀ ହୋଇଯାଉଛନ୍ତି। ସେମାନଙ୍କର ପୁଣି ସଦ୍ଗତି ହେବାକୁ ଯାଉଛି, ପ୍ରଥମେ ମୁକ୍ତିକୁ ଯାଇ ପୁଣି ଜୀବନ ମୁକ୍ତିରେ ଆସିବେ, ଶାନ୍ତିଧାମରୁ ପୁଣି ସୁଖଧାମକୁ ଆସିବେ। ଏହି ସୃଷ୍ଟିଚକ୍ର ରହସ୍ୟ ବାବା ହିଁ ବୁଝାଇଛନ୍ତି। ବାବା କହୁଛନ୍ତି ଏହି ସମୟରେ ସାରା ସୃଷ୍ଟି ରୂପୀ ବୃକ୍ଷ ଜୀର୍ଣ୍ଣ ଶୀର୍ଣ୍ଣ ତମୋ ପ୍ରଧାନ ହୋଇଯାଇଛି, ସେଥିପାଇଁ କହିଦେଲେ ନିଜକୁ ଆଦି ସନାତନ ଦେବୀ ଦେବତା ଧର୍ମର ଭାବୁ ନାହାନ୍ତି। ତୁମେମାନେ ଆଦି ସନାତନ ଦେବୀ ଦେବତା ଧର୍ମର ଥିଲ, କାରଣ ଦେବତାମାନେ ପବିତ୍ର ଥିଲେ, ଆମେ ଅପବିତ୍ର ପତିତ ନିଜକୁ ଦେବତା କିପରି ବୋଲାଇବୁ? ସେଥିପାଇଁ କୁହାଯାଏ ଏହି ସବୁ ବିକାର ଗୁଡିକ ତ୍ୟାଗ କର। ଏହି ବିକାର ଗୁଡିକ ଅଧାକଳ୍ପରୁ ରହି ଆସିଛି, ବର୍ତ୍ତମାନ ଗୋଟିଏ ଜନ୍ମରେ ଏହାକୁ ଏଗୁଡ଼ିକୁ ବିଚାର ପାଇଁ ବର୍ତ୍ତମାନ ଗୋଟିଏ ଜନ୍ମରେ ସେଗୁଡ଼ିକୁ ଛାଡ଼ିବା ପାଇଁ କଷ୍ଟ ଲାଗୁଛି। ପରିଶ୍ରମ ବିନା କ'ଣ ବିଶ୍ୱର ମାଲିକ ହୋଇପାରିବ? ଯଦି ବାବାଙ୍କୁ ମନେ ପକାଇବ ତେବେ ଯାଇ ତୁମେ ନିଜକୁ ରାଜଧାନୀରେ ପ୍ରବେଶ କରିବ, ତୁମେ ନିଜକୁ ରାଜତିଲକ ଦେଇପାରିବ, ଅର୍ଥାତ୍ ରାଜ୍ୟ କରିବାର ଅଧିକାରୀ ହୋଇପାରିବ। ଯେତେବେଳେ ଅଧିକ ମନେ ପକାଇବ, ଶ୍ରୀମତରେ ଚାଲିବ, ତେବେ ତୁମେ ରାଜାମାନଙ୍କ ରାଜା ହେବ। ଶିକ୍ଷାଦାତା ଶିକ୍ଷକ ତ ପଢ଼ାଇବା ପାଇଁ ଆସିଛନ୍ତି, ଏହି ପାଠଶାଳା ହିଁ ହେଉଛି ମନୁଷ୍ୟରୁ ଦେବତା ହେବା ପାଇଁ, ନରରୁ ନାରାୟଣ ହେବାର କଥା ନା ବା ଜ୍ଞାନ ଶୁଣାଉଛନ୍ତି? ଏହି କଥା କେ ପ୍ରସିଦ୍ଧ? ଏହାକୁ ଅମର କଥା, ସତ୍ୟନାରାୟଣର କଥା, ତିଜ୍ରୀ କଥା, ତୃତୀୟ ନେତ୍ରର କଥା ମଧ୍ୟ କୁହାଯାଏ। ଦେଖ ଏହି ଗୀତ କେତେ ସୁନ୍ଦର, ବାବା ଆମକୁ ବିଶ୍ୱର ମାଲିକ କହୁଛନ୍ତି, ଯେଉଁ ମାଲିକ ପଣିଆକୁ କେହି ଲୁଟି ନେଇପାରିବେ ନାହିଁ, ଭୂମିକମ୍ପ ଆଦି ହେବ ନାହିଁ, ସେଠାରେ ବିଘ୍ନର କୌଣସି କଥା ନାହିଁ, ଏଭଳି ଅଟଳ ଅଖଣ୍ଡ ପବିତ୍ରତା ସୁଖ ଶାନ୍ତିର ରାଜ୍ୟ ପ୍ରାପ୍ତ କରୁଛ। କଳ୍ପ ପୂର୍ବ ପରି ପ୍ରତି 5000 ବର୍ଷ ପରେ ଭାରତ ସ୍ୱର୍ଗ ହୋଇଥାଏ। ତୁମେ ଜାଣିଛ ଆମେ ହିଁ ଦେବୀ ଦେବତା ଥିଲୁ, ସେତେବେଳେ ଜନ୍ମ ନେଇ ଏହିପରି ହୋଇଯାଇଛୁ, ପୁନର୍ବାର ଆମେ ହିଁ ଦେବୀ ଦେବତା ହେବୁ। ଏହାକୁ ହିଁ କୁହାଯାଏ ସ୍ୱଦର୍ଶନ ଚକ୍ରଧାରୀ। ଆଚ୍ଛା ମିଠେ ମିଠେ ଶିକିଲଧେ ସନ୍ତାନ ମାନଙ୍କ ପ୍ରତି ସୁମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ନିଜେ ନିଜକୁ ରାଜ୍ୟ ଅଧିକାରର ତିଳକ ଦେବା ପାଇଁ ନିଜେ ନିଜକୁ ରାଜ୍ୟ ଅଧିକାର ତିଳକ ଦେବା ପାଇଁ ବାବାଙ୍କୁ ମନେ ପକାଇବାର ପରିଶ୍ରମ କରିବାକୁ ହେବ, ସମସ୍ତେ ବିକାରକୁ ଛାଡ଼ିଦେବାକୁ ହେବ, ସମସ୍ତ ବିକାରକୁ ଛାଡ଼ିଦେବାକୁ ହେବ। ଅବ୍ୟକ୍ତ ଇସାରା ବ୍ରହ୍ମାଙ୍କ ଭଳି ସାଧାରଣ ଏବଂ ଗୁପ୍ତ ରହିବାକୁ ହେବ, ବାହାରର ଆଡମ୍ବର ଆଦି ଦେଖାଇବାର ନାହିଁ, ନିଜର ଭବିଷ୍ୟତ ରାଜ୍ୟପଦର ନିଶାରେ ରହିବାକୁ ହେବ। ବାବାଙ୍କର ବରଦାନ, ନିଜର ଚଞ୍ଚଳ ମନୋବୃତ୍ତିକୁ ପରିବର୍ତ୍ତନ କରି ସତୋପ୍ରଧାନ ବାତାବରଣ ସୃଷ୍ଟି କରିବାର ଦାୟିତ୍ୱ ସମ୍ପନ୍ନ ଶ୍ରେଷ୍ଠ ଆତ୍ମା ଭବ। ନିଜର ଚଞ୍ଚଳ ମନୋବୃତ୍ତିକୁ ପରିବର୍ତ୍ତନ କରି ସତୋପ୍ରଧାନ ବାତାବରଣ ସୃଷ୍ଟି କରିବାର ଦାୟିତ୍ୱ ସମ୍ପନ୍ନ ଶ୍ରେଷ୍ଠ ଆତ୍ମା ଭବ। ବିସ୍ତାର, ଯେଉଁ ପିଲାମାନେ ନିଜର ଚଞ୍ଚଳ ମନୋବୃତ୍ତିକୁ ପରିବର୍ତ୍ତନ କରିଦେଇଥିବେ ସେହିମାନେ ସତପ୍ରଧାନର ବାୟୁମଣ୍ଡଳ ସୃଷ୍ଟି କରିପାରିବେ, କାହିଁକି ନା ନିଜର ବୃତ୍ତି ଦ୍ୱାରା ନିଜର ବୃତ୍ତି ଦ୍ୱାରା। ବୃତ୍ତି ହିଁ ବାୟୁମଣ୍ଡଳ ନିର୍ମାଣ କରି ନିର୍ମାଣ ହୋଇଯାଇଥାଏ। ତେବେ ମନର ବୃତ୍ତି ମଧ୍ୟ ଚଞ୍ଚଳ ସେତେବେଳେ ହୋଇଥାଏ ଯେତେବେଳେ ଏତେ ବଡ଼ ବିଶାଳ କାର୍ଯ୍ୟର ସ୍ମୃତି ଭୁଲି ଯାଇଥାଏ। ଯଦି କୌଣସି ଅତି ଚଞ୍ଚଳ ପିଲାଟିଏ କୌଣସି କାର୍ଯ୍ୟରେ ବ୍ୟସ୍ତ ରହିଥିଲେ ମଧ୍ୟ ଚଞ୍ଚଳତା ଛାଡ଼େ ନାହିଁ, ତେବେ ତାକୁ ବାନ୍ଧି ଦେଇଥାନ୍ତି। ସେହିପରି ଯଦି ଜ୍ଞାନ ଯୋଗରେ ବ୍ୟସ୍ତ ରହୁଥିଲେ ମଧ୍ୟ ବୁଦ୍ଧିରେ ଚଞ୍ଚଳତା ରହୁଛି, ତେବେ ଏକମାତ୍ର ବାବାଙ୍କ ସହିତ ସର୍ବସମ୍ବନ୍ଧର ବନ୍ଧନରେ ବୃତ୍ତିକୁ ବାନ୍ଧି ଦିଅ, ଯାହାଦ୍ୱାରା ଚଞ୍ଚଳତା ସମାପ୍ତ ହୋଇଯିବ। ସ୍ଲୋଗାନ ଅବହେଳା ପଣିଆର ଅଭ୍ୟାସକୁ ଅବହେଳା ପଣିଆର ଅଭ୍ୟାସ ସମାଧାନ କରିବାର ଆଧାର ହେଲା ବେହଦ୍ର ବୈରାଗ୍ୟ ବୃତ୍ତି। ଅବ୍ୟକ୍ତ ଇଶାରା ଏବେ ନିଜର ପିତା ସ୍ୱରୂପକୁ ପ୍ରତ୍ୟକ୍ଷ କର। ଦାତା ପଣିଆର ସଂସ୍କାରକୁ ଜାଗ୍ରତ କରି ସଂକଳ୍ପ ଦ୍ୱାରା ପୁଣ୍ୟର ଜମା କରିବା, ପୁଣ୍ୟର ଖାତା ଜମା କର, ବାଣୀର ଖାତା ଆତ୍ମାମାନଙ୍କୁ ଖୁସି ଦିଅ, ଦୁଃଖୀ ଶାନ୍ତ ଆତ୍ମାମାନଙ୍କୁ ଗର୍ବିତ ହେବା ଭଳି ସ୍ମୃତି ଦିଅ, ବ୍ୟାସ ଆତ୍ମାମାନଙ୍କୁ ଉମଙ୍ଗ ଉତ୍ସାହର ସମୃଦ୍ଧି ସ୍ମୃତି ଦିଅ। ସେହିପରି ନିଜର ସମ୍ବନ୍ଧ ସମ୍ପର୍କ ଦ୍ୱାରା ଆତ୍ମାମାନଙ୍କୁ ନିଜର ଶ୍ରେଷ୍ଠ ସଙ୍ଗର ରଙ୍ଗ ଅନୁଭବ କରାଅ, ତେବେ ହେଲେ ପୁଣ୍ୟର ଖାତା ଜମା ହୋଇପାରିବ। ଇଚ୍ଛା ଓମ୍ ଶାନ୍ତି।